ଟିକେ କଣ ଜଙ୍ଗଲରେ ଗର୍ଜିବା ଛାଡିଦେଲା ଯେ ଜଙ୍ଗଲଟା ବିଲରେ ହିଁ ଯିବ।